ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିଭିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ରାଜ୍ୟର ସବୁ ବିଧାନସଭା ମଣ୍ଡଳୀଥି ଗଲାକାଲ୍ନୁ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ ଆନୁଷ୍ଠାନିକ ଭାବେ ମୂଲ ହୋଇଛି। ପହିଲା ଦିନେ ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘରକେ ଘର ଯାଇକରି 2,59,166 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବାଣ୍ଟିଛନ୍। ସବୁ ଭୋଟରଙ୍କୁ 2 ଲେଖା ଆଗନୁ ଛପା ହୋଇଥିବା ଫର୍ମ ଦିଆଯାଇଛି। ଭୋଟରମାନେ voters.eci.gov.in ୱେବ୍ସାଇଟ୍ନୁ ବିଲ୍ ଫର୍ମ ଡାଉନ୍ଲୋଡ୍ କରିକି ବିଏଲ୍ଓମାନଙ୍କୁ ଦେଇପାରିବେ। ଏହି ଅଭିଯାନ ଲାଗି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ତରଫୁ 33,026 ଜଣ ବିଏଲ୍ଏ ନିଯୁକ୍ତ ହୋଇଛନ୍। ନୂଆ ଭୋଟରମାନଙ୍କର ପଞ୍ଜୀକରଣ, ମୃତ କି ସ୍ଥାନାନ୍ତରିତ ଭୋଟରମାନଙ୍କର ନାଁ ବାଦ୍ ଦେବାର ଆଉ ଭୋଟର କାର୍ଡ଼ର ଭୁଲ ସଂଶୋଧନ କରବାର ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଆଏ। ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଲାଗି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ତାଲିକାଭୁକ୍ତ ବେସରକାରୀ ଡାକ୍ତରଖାନାର ପ୍ରତିନିଧିମାନଙ୍କ ସାଙ୍ଗେ ଗୋଟିଏ ସମୀକ୍ଷା ବୈଠକ କରିଛନ୍। ଏହି ଅବସରରେ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ସ୍ୱଷ୍ଟ କରିଛନ୍, ରୋଗୀମାନେ ହସ୍ପିଟାଲ୍ନ ଆଡମିଟ୍ ହେବାର 3 ଦିନ ଆଗରୁ ହୋଇଥିବା ମେଡିକାଲ ପରୀକ୍ଷା ଆୟୁଷ୍ମାନ କାର୍ଡ଼ଥି କରାଯିବା। ଟେଷ୍ଟମାନଙ୍କର ସବୁ ଖର୍ଚ୍ଚା ଆୟୁଷ୍ମାନ ପ୍ୟାକେଜ୍ନୁ କରାଯିବା। ଗାଇଡ୍ଲାଇନ୍ ନାଇଁ ମାନିଲେ ସମ୍ପୃକ୍ତ ଡାକ୍ତରଖାନା ବିରୋଧ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା। ଆୟୁଷ୍ମାନ ଯୋଜନାର ହିତାଧିକାରୀମାନଙ୍କୁ ଭଲ ବ୍ୟବହାର ଦେଖାବାର ସହିତ ଗୁଣାତ୍ମକ ଆଉ କ୍ୟାସ୍ଲେସ୍ ଚିକିତ୍ସା ସୁବିଧା ଯୋଗାଇ ଦେବାରକେ ସେ ସବୁ ବେସରକାରୀ ଡାକ୍ତରଖାନାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍।
ଭର୍ତ୍ତି ପୂର୍ବରୁ ଯାହା ଟେଷ୍ଟ ହବ ସେଟା ପ୍ୟାକେଜରେ ଇନକ୍ଲୁଡ ଅଛି ଏବଂ ସେ ପଇସା ପ୍ୟାକେଜରେ ବହନ କରାଯିବ ଏବଂ ଏଇ ଆୱାରନେସଟା ଲୋକଙ୍କ ପାଖରେ ମଧ୍ୟ ରହିବା କଥା। ଏଇ କଥା ଆମେ କ୍ଲିୟର କଟ୍ ଭାବରେ ହସ୍ପିଟାଲ ଯୋଉମାନେ କର୍ପୋରେଟ ହସ୍ପିଟାଲର ଆସିଥିଲେ ଅଥରିଟି ତାଙ୍କୁ କ୍ଲିୟର କଟ୍ ବୁଝେଇଛୁ ଏବଂ ତାଙ୍କୁ ପୁରା ଷ୍ଟ୍ରିକ୍ଟଲି କୁହାହେଇଛି ଯେ ଜନସାଧାରଣଙ୍କୁ ସମାନ ଭଲ ବ୍ୟବହାର ଦେବେ, ଭଲ ତାଙ୍କୁ ଆତିଥ୍ୟ ଦେବେ, ଗୋଟିଏ ଉତ୍ତମ ଚିକିତ୍ସା ଦେବେ।
ବୈଠକଟି ସ୍ୱାସ୍ଥ୍ୟ ବିଭାଗ ସଚିବ କମିଶନର ଅଶ୍ୱତୀ ଏସ୍, ଜାତୀୟ ସ୍ୱାସ୍ଥ୍ୟ ମିଶନ ଏମ୍ଡି ଡି ବୃନ୍ଦା, ବରିଷ୍ଠ ଅଧିକାରୀ ଓ ବେସରକାରୀ ଡାକ୍ତରଖାନାମାନଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଆଇବା ରଥଯାତ୍ରାକେ ନଜରଥି ରଖିକରି ରେଳବାଇର ପ୍ରସ୍ତୁତି ଓ ପରିଚାଳନା ବାବଦେ ଗୋଟିଏ ସମୀକ୍ଷା ବୈଠକ ଗଲାକାଲି ପୁରୀ ସର୍କିଟ୍ ହାଉସ୍ନ ହୋଇଯାଇଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ରଥଯାତ୍ରା ସମିଆଥି ଯାତ୍ରୀ ସେବା, ସୁରକ୍ଷା ଓ ପରିଚାଳନା ବାବଦେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ସମିଆଥି ଭିଡ଼ କମାବା ଲାଗି ପୁରୀନୁ କଟକ, ଭୁବନେଶ୍ୱର ଆଉ ଖୋର୍ଦ୍ଧା ରୋଡ୍କେ ଅଏତ୍କା ଟ୍ରେନ୍ ଚଳାଚଳ ବାବଦେ ବିଲ୍ ଜୋର୍ ଦିଆଯାଇଛି। ରେଳବାଇ ତରଫୁ ଚାଲିଥିବା ନିର୍ମାଣ କାମକେ ତୁର୍ତ୍ତି ସାରବାର ଲାଗି ବୈଠକଟି ଜୋର୍ ଦିଆଯାଇଥିଲା। ଆକର୍ଷଣର ପର୍ଦ୍ଦାଫାସ୍, ନିକୋଟିନ୍ ଆଉ ତମାଖୁ ନିଶା ବିରୋଧି ମୁକାବିଲା ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଲୁକୁ ତମାଖୁ ସେବନ ଲାଗି ହେଉଥିବା ସ୍ୱାସ୍ଥ୍ୟହାନି ବାବଦେ ସଚେତନ କରବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫୁ 1988 ଆଜିର ଦିନକେ ୱାର୍ଲଡ ନୋ ଟୋବାକୋ ଡେ ଭାବେ ସାରା ପୃଥିବୀନ ପାଳନ କରାଯାଉଛି। ଏହି ଦିବସ ଅବସରରେ ଆଜି ରାଜ୍ୟର ଭିନ୍ ଭିନ୍ ଜାଗାନ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ନୂଆପଡ଼ା ଜିଲ୍ଲା ସରକାରୀ ହୋମିଓପାଥି ଆଉ ଆୟୁର୍ବେଦିକ ଚିକିତ୍ସାଳୟର କାମକାଜ ଆଉ ଉନ୍ନୟନ ପଦକ୍ଷେପ ସମୀକ୍ଷା ଲାଗି ଜିଲ୍ଲାସ୍ତରୀୟ ବୈଠକ ଗଲାକାଲି ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି। ଆବା ଜୁନ୍ 21 ଅନ୍ତର୍ଜାତୀୟ ଯୋଗ ଦିବସକେ ସବୁ ଆୟୁଷ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟରନ ବ୍ୟାପକ ଭାବେ ପାଳନ କରବାରକେ ନିଷ୍ପତ୍ତି ହୋଇଛି। ଟିବି ମୁକ୍ତ ଭାରତ ଅଭିଯାନଟି 100 ଦିନିଆ ଖାସ୍ ସର୍ବେକ୍ଷଣକେ ସଫଲ କରବା ଲାଗି ସମକର ସହଯୋଗ କାମନା କରାଯାଇଛି। ଇତାର ସହିତ ଆୟୁଷ ଡାକ୍ତରମାନଙ୍କ ଲାଗି RNTCP ଜରିଏ ଖାସ୍ ତାଲିମ କାର୍ଯ୍ୟକ୍ରମ ଆୟୋଜନ ଲାଗି ବିଲ୍ ପ୍ରସ୍ତାବ ଦିଆଯାଇଛି। ପାଣିପାଗ, ରାଜ୍ୟ କାଲବୈଶାଖୀର ପ୍ରଭାବଥି ଭିନ୍ ଭିନ୍ ଜାଗାନ ବର୍ଷା ହୋଇଯାଇଛି। ଏବେ 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ ଧୁକାଗଡ଼ି ଓ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଗଲାକାଲି ପଶ୍ଚିମ ଓଡ଼ିଶାର ବଡ଼ଭାଗୀ ଜାଗାନ ଜବର ଧୁକାଗଡ଼ି ସାଙ୍ଗେ ବର୍ଷା ହୋଇଯାଇଛି। ଏବେ 2 ଦିନ ତ କାଲବୈଶାଖୀ ବର୍ଷା ଲାଗି ତାପମାତ୍ରା 2-4 ଡିଗ୍ରୀ ତକ କମ୍ବା, ତା'ର ଉତ୍ତରୁ ଫେର୍ ଘାଏ ବଢ଼ବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଏଚ୍ନ୍ୟୁଜ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02 ଥି ଜୁହାର।